ହ୍ୟାଲୋ, ମୋ ନାଁ ବିଷ୍ଣୁପ୍ରିୟା ସାହୁ ଆଜ୍ଞା। ଆଉ କିନ୍ତୁ ଆମ ଘର ଆଉ ଆମ ଛୁଆ ଯୋଡ଼େଇ ଯୋଡ଼େଇ ହ୍ୟାଣ୍ଡିକ୍ୟାପ୍ ଅଛନ୍ତି, କିନ୍ତୁ ମାସେ ଦେଢ ମାସ ହେଲା ଆମ ଘର ଏ ଦୁଆର ମୁହଁରୁ ଅଳିଆ ଉଠୁନି। ଆଉ ଅଳିଆ ଗଦା ହେଇଛି, ଆଉ ଆମକୁ ବହୁତ ଅସୁବିଧା ହଉଛି ଗାଡି ଘୋଡ଼ା ହେରିକା ସବୁ ଯିବା ପାଇଁକା, ଆଉ ରହିପାରୁନୁ। ଏଇ ଯୋଉ କୁକୁଡ଼ା ଫୁକୁଡ଼ା ଇଏ କରୁଛନ୍ତି ଯେ, ହେଲେ ବି ଗନ୍ଧ ଯେ କାହିଁରେ କଣ, ବହୁତ ଅସୁବିଧା ହଉଛି ଆମକୁ। ପଚାଶ ନମ୍ବର ୱାର୍ଡରୁ ଆଉ ଭଗବତ ବସ୍ତି ଯୋଉ ଅଛି ସେଇଠୁ ମୁଁ କହୁଛି ଆଜ୍ଞା।